ନମସ୍କାର, ମୁଁ ବିଷ୍ଣୁଚରଣ ମହାନ୍ତି, ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବୋଲବନ୍ଦ ସଂଘରୁ କହୁଛି। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆମ ଶ୍ରାବଣ ମାସରେ ଅନୁଷ୍ଠିତ ହେଉଥିବା ବୋଲବନ୍ଦ ଯାତ୍ରା ଭକ୍ତମାନଙ୍କର ସୁବିଧା ନିମନ୍ତେ ସ୍ଥାନୀୟ ଶ୍ରୀ 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 ବରାଳ ବାଲେଶ୍ୱର ମନ୍ଦିରଠାରେ ଆମର ପ୍ରସାଦ ଆୟୋଜନ କରାଯାଉଅଛି। ଏହି ବର୍ଷ ଏହି ମନ୍ଦିରରେ 3,000-4,000 ଭକ୍ତଙ୍କ ପାଇଁ ଏହି ଆୟୋଜନ କରାଯାଇଥାଏ। ଏହି ବର୍ଷ ଆମେ ଆଶା ରଖିଛୁ ଯେ ଏହା ଆହୁରି ଆଗକୁ ବଢିବ। ପ୍ରତ୍ୟେକ ଭକ୍ତଙ୍କୁ ଆମର ଅନୁରୋଧ ଯେ ସେମାନେ ବୋଲବନ୍ଦ ଭକ୍ତମାନେ ଯେଉଁମାନେ ଆସିବେ ପାଣି ନେଇ ସେମାନେ ଆମର ଏହି ବାଲେଶ୍ୱର ମନ୍ଦିରରେ ଅବସ୍ଥାନ କରି ପ୍ରସାଦ ସେବନ କରି ଆମକୁ ଅତ୍ୟାୟ କରିବେ। ନମସ୍କାର।